आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर। प्रधानमंत्री आह्वान थी आज सारा देशे स्वच्छता ही सेवा अभियान हेचे गुटे घंटा श्रमदान कार्यक्रम। राज्यस्तरीय स्वच्छता ही सेवा कार्यक्रम थी जोगदेले मुख्यमंत्री। प्रधानमंत्री नरेन्द्र मोदी झारसुगुड़ा गस्त के नहीं स्थिति अनुध्यान कले मुख्यमंत्री। डीआरडीओ तरफ अग्नि प्राइम बैलिस्टिक क्षेपणास्त्र है सफल उत्क्षेपण। और सुंदरगढ़ जिला कोईडा न सड़क दुर्घटना थी साझन कर गला जीवन। प्रधानमंत्री नरेन्द्र मोदी आह्वान थी देश के सफा रखबार लगी आज स्वच्छता ही सेवा अभियान थी सारा देशे गुटे घंटा श्रमदान कार्यक्रम हो सकाल 8 बजे ई अभियान थी राज्य भिन भिन जगान सफेई कार्यक्रम मान आयोजन कर राज्यस्तरीय स्वच्छता ही सेवा कार्यक्रम अंतर्गत गणसफे अभियान थी मुख्यमंत्री मोहन चरण माझी जोगदेकर भुवनेश्वर लिंगराज मंदिर न सफेई कर एक दिन एक घंटा एकासांगे वार्ता नहीं चली अभियान थी मुख्यमंत्री सहित हजार हजार लोक सामिल होते। स्वच्छता अभियान थी राज्य के देशर पहला तीन टा राज्य भितर रखबार दिगे काम करबार के ई अवसर मुख्यमंत्री आह्वान दीछन। इतार सहित एक पेड़ मां के नाम दुई नंबर खेपे मुख्यमंत्री श्री माझी लिंगराज मंदिर पाखर देवी पादहरा पुष्करिणी पाखे गछ लगेछन। सुवर्णपुर जिला आउ पौर प्रशासन तरफ जिलार प्रमुख शैवपीठ सुवर्ण मेरु मंदिर न सफेई करा जिलापाल नृपराज साहूंकर नेतृत्व थी 50 नु एतका स्वेच्छासेवी आउ सफेई कर्मी इति सामिल हेथिले। नुआपड़ा जिला खड़ियाल विज्ञपित अंचल तरफ सहरी आरोग्य परिसर न सफेई कार्यक्रम हो अवसर स्वच्छ साथी महालिया स्वास्थ्य परीक्षा कार्यक्रम थी निर्वाही अधिकारी जोगदेकर सभे निज निजर इलाकान स्वच्छता लगे गुटे घंटा समय देवार के आह्वान दीछन। प्रधानमंत्री नरेन्द्र मोदी गस्त के नहीं मुख्यमंत्री मोहन चरण माझी आज झारसुगुड़ा पहुंचकर स्थितर अनुध्यान कर मुख्यमंत्री श्री माझी स्वतंत्र विमान झारसुगुड़ा विमानबंदर पहुंचकर पंड्रीपथरठाने दलय कार्यालय दलय नेता संगे प्रधानमंत्री गस्त बाबदे आलोचना करते तार उत्तर श्री माझी प्रधानमंत्री सभा जगह अमलीपाली के जाकर स्थितर अनुध्यान कर पुलिस महानिर्देशक वाईबी खुरानिया भिल आज सभा जगह के जाकर सुरक्षा स्थितर जांच कर विमान बंदर सभा जगह तक सबुआड़े सुरक्षा व्यवस्था जांच कर अवसर झारसुगुड़ा बरगढ़ सुवर्णपुर आरक्षी अधीक्षकों सागे वरिष्ठ पुलिस अधिकारी उपस्थित थे। सूचना अनुसार आवा 27 तारीख दिन प्रधानमंत्री नरेन्द्र मोदी झारसुगुड़ा अमलीपालीठाने होबारे युव समावेश जोगदेवे अवसर प्रधानमंत्री बहुटे गुरुत्वपूर्ण प्रकल्प उद्घाटन करबार कार्यसूची रही। राज्य कचरानु कुइला आर शक्ति उत्पादन करा मुख्यमंत्री मोहन चरण माझी कहिछन। भुवनेश्वर ठाने हेतिबा स्वच्छता ही सेवा कार्यक्रम थी जोगदेकर श्री माझी कहिछन भुवनेश्वर महानगर निगम नु फी दिन 800 टन कचरा बाहरुछे इताके भिन भिन हिसाबे प्रक्रियाकरण करबार लागि खास भावे स्वयं सहायक गोष्ठी महिला मानकु तालीम दिया जाउछे। भुवनेश्वर न आयबा दिने आवर्जना नु शक्ति बायोगैस कंपोस्टिंग आर कचरा नु कुइला प्लांट लागि योजना तैयार करा जाइछे। भुवनेश्वर कटक पुरी जटणी बागीर प्रमुख शहर नु बाहर कचरा के गुटे जगह के अना जाइकरी शक्ति उत्पादन कराजबार लक्ष्य रखा जाइछे। देशर परोक्ष टिकस व्यवस्था के सरल करबार दिगे आइबा पीढ़ी जीएसटी संस्कार गुटे गुरुत्वपूर्ण पदक्षेप। ई मास 22 तारीख नु लागू होइतिबा संशोधित जीएसटी हार लागि एचएन लोक को सुविधा मिलुछे। नुआ जीएसटी संस्कार थी आगनुथिबा 4 थाकिया 5, 12, 18, 28% टिकस हार के बदलेकरी 2 थाकिया 5 आर 18% जीएसटी लागू करा जाइछे। भिन भिन दरबर टिकस दर कमा जाइथिबानु लुक्कु बहुटे लाभ हेउछे। एचनी जीएसटी संस्कार थी सरकार हस्तशिल्प दरब उपरे 7% टिकस कम करिछन। हस्तशिल्प दरब मानकर उपरे आघनु 12% टिकस लागू करा जाइथिला यहादे इटा 5% के कमीछे। काठ पत्थर आउ धातु तयारी मूर्ति आर हाथ तयारी मोमबत्ती रंधा दरब माटी तयारी टेराकोटा बागीर दरब उपरे भी टिकस कम करा जाइछे। दशहरा छुट्टी समय थी ओडिशा हाइकोर्ट 3 दिन चलवा बोली जनापड़े। ई मासर 29 तारीख आउ अक्टोबर 1 आर 6 तारीख हाइकोर्टर अवकाश अदालत चलवा बोली जनापड़े। विशिष्ट राजनेता दार्शनिक आउ जननायक पंडित दीनदयाल उपाध्याय 110 नंबर जयंती आज सारा देशे पालन करा जाइछे। प्रधानमंत्री नरेन्द्र मोदी दीनदयाल उपाध्याय जयंती अवसर श्रद्धांजलि जनईकर तांकर जातीयतावादी चिंताधारा आउ अंत्योदय नीति देश के समृद्धिर बाटके नेइछे बोली कहिछन। मुख्यमंत्री मोहन चरण माझी केन्द्र शिक्षामंत्री धर्मेन्द्र प्रधान बिल जयंती अवसर तांकु श्रद्धांजलि जनईछन। आपण माने खबर सुनुछन आकाशवाणी संबलपुर केन्द्रनु। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ତରଫୁ ଆଜି ଦେଶର ପହଲା ରେଲ୍ ମୋବାଇଲ୍ ଲଞ୍ଚର ସିଷ୍ଟମ୍ନୁ ମଧ୍ୟମ ଦୂରଗ୍ରାମୀ ଅଗ୍ନି ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସଫଲ ଉତ୍କ୍ଷେପଣ କରାଯାଇଛି। 2000 କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ଇ ଆଇବା ପିଢ଼ିର କ୍ଷେପଣାସ୍ତ୍ର ସଠିକ୍ ଗତିଶୀଲ ଆଉ ପ୍ରତିରୋଧ କ୍ଷମତା କେତେନିକେତେ ରହିଛି। ଦୂରିଆ ଲକ୍ଷ୍ୟଭେଦୀ ଆଣବିକ କ୍ଷେପଣାସ୍ତ୍ରକେ ବହୁତ ଦୂରିଆନୁ ଆୟତ୍ତ କରବାର ସହିତ ଲକ୍ଷ୍ୟସ୍ଥଳକେ ସଠିକ୍ ଭାବେ ଟାର୍ଗେଟ୍ କରିପାରବା। ଇ କ୍ଷେପଣାସ୍ତ୍ର ଅତ୍କା ଓଜନ ବୁହିପାରୁଥିବାନୁ ଅଗ୍ନି ଏକ ଜାଗାନ ଇତାକେ ବ୍ୟବହାର କରାଯାଇପାରବା ବୋଲି ଜଣାପଡ଼ିଛି। ଏହି ସଫଳତା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓକେ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଜି ଜାନ୍ମା କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରଥି ଉତ୍ପାଦନକେ କେନ୍ତା କରି ବର୍କସ୍ କରିକି ଦେଶକେ ଆତ୍ମନିର୍ଭର କରବାର ସହିତ ବିଶ୍ୱ ପ୍ରତିରକ୍ଷା ବଜାରନ ଭାରତକେ ଗୋଟେ ଶକ୍ତି ଭାବେ ପ୍ରତିଷ୍ଠା କରିଥିବାର ବାବଦେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମିଆତି 2024-25 ପଛରେ ସବୁନୁ ଯହ 150,000 କୋଟି ଟଙ୍କାନୁ ଅତ୍କା ଦାମର ପ୍ରତିରକ୍ଷା ଦର ଉତ୍ପାଦନ କରାଯାଇଛି। 2014-15 ବଛରେ ଦେଶ ହୋଇଥିବା ପ୍ରତିରକ୍ଷା ଉତ୍ପାଦନର ଇଟା ତିନ ଗୁଣାନୁ ଅତ୍କା ଏ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରଟି ସରକାରୀ ଆଉ ବେସରକାରୀ ଉଦ୍ୟୋଗ ଧାରାବାହିକ ବିକାଶ ହାସଲ କରିଛନ୍। ଗଲା 10 ବଛର ଭିତରେ ସରକାରଙ୍କ ତରଫୁ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ଲାଗି ଇଟା ସମ୍ଭବ ହୋଇପାରିଛି। ଦେଶ ଜାତୀୟ ସୁରକ୍ଷାତି ମେକ୍ ଇନ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ପାକିସ୍ତାନ ଅଧିକୃତ କାଶ୍ମୀର ଆଉ ପାକିସ୍ତାନତି ସନ୍ତାସବାଦୀ କାର୍ଯ୍ୟକଳାପକେ ଦମନ କରବାର କ୍ଷେତ୍ରଟି ଅପରେସନ୍ ସିନ୍ଦୁର ସମିଆତି ଇଟା ପ୍ରତିଫଳିତ ହୋଇଛି।
ଲକ୍ଷ ତକ ପହଞ୍ଚନେ କେ ଲିଏ ଜୈସେ ହି ହମ ପହଲା କଦମ ଉଠାତେ ହୈ ରାସ୍ତେ ଅପନେ ଆପ ବନତେ ଚଲେ ଜାତେ ହୈ। ଭାରତ ମେଁ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଂ ଇକୋସିଷ୍ଟମ ନଇ ଉଚାଇୟାଁ ଛୁ ରହା ହୈ। 10 ସାଲ ପହଲେ ଅଗର ହମନେ ଠୋସ କଦମ ନହି ଉଠାଏ ହୋତେ ତୋ ଆଜ ଇସ ମଞ୍ଜିଲ ପର ପହଞ୍ଚନା ଅସମ୍ଭବ ହି ଥା। ତବ ତୋ କୋଇ ଏ କଳ୍ପନା ବି ନହି କର ପାତା ଥା କି ଭାରତ ମେଁ ଇତନେ ବଡେ ପୈମାନେ ପର ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଂ ହୋ ସକତି ହୈ।
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରଟି ଦେଶୀୟ ଜ୍ଞାନକୌଶଳ ଆଉ ବଳିଷ୍ଠ ନୀତି ଲାଗି ଭାରତ ଇ କ୍ଷେତ୍ରଟି ଆତ୍ମନିର୍ଭରଶୀଲ ହେବାର ସହିତ ବିଶ୍ୱସ୍ତରୀୟ ଗୁଣମାନ ହାସଲ କରିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାଠାରେ କେ ବଲାଙ୍ଗ ଜାତୀୟ ରାଜପଥ 520 ଗୋଟେ ଯାତ୍ରୀବାହୀ ବସ୍କେ ଟ୍ରକ୍ ଧକ୍କା ଦେବାରୁ ସାଜନଙ୍କ ଜୀବନ ଯାଇଛି। ଏଥି 20 ଅତ୍କା ଲୋକ ଜବର ଜଖମ ହୋଇଛନ୍। ଜଖମୀମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ରାଉରକେଲାନୁ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତା ଜାମ୍ ହେବାରୁ ଭୁଲ ରାସ୍ତାଥି ଯାଉଥିଲା। ଇ ସମୟଥି ସାମ୍ନାନୁ ଆସୁଥିବା ଟ୍ରକ୍ ତାକେ ଧକ୍କା ଦେଇଥିଲା। ଭାରତ ସରକାରଙ୍କ ତରଫୁ ଭିନ୍ ଭିନ୍ ଛାତ୍ରଛାତ୍ରୀ ଆଉ ଜୁଆନ୍ ପିଲା ଟୁକେଲମାନଙ୍କୁ ସାମିଲ କରିବା ଲକ୍ଷ୍ୟଥି ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ସାଂସଦ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହୋତ୍ସବକେ ଉଦ୍ଘାଟନ କରିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ମାସିକ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଅନିଲ ମିଶ୍ର ଯୋଗ ଦେଇକରି ଜିଲ୍ଲାନ ରାସ୍ତା ଦୁର୍ଘଟଣା କେନ୍ତାକରି ଆୟତ୍ତ କରାଯାଇପାରବା ସେ ବାବଦେ ଜୋର୍ ଦେଇଥିଲେ। ଦେବଗଡ଼ ବାଲିରୋଇ କୃଷି ବିଭାଗ ସମ୍ମିଳନୀ କକ୍ଷନ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରେବିସ୍ ରୋଗ ପ୍ରତିରୋଧ ବାବଦେ ଆଲୋଚନା କରିଥିଲେ। ଜୀବଜନ୍ତୁମାନଙ୍କ ଜରିଏ ଇ ରୋଗ ମନୁଷ୍ୟମାନଙ୍କ ନିକେ ପହଞ୍ଚିସି, ହେଥିଲାଗି ଇତାକେ ଆୟତ୍ତ କରବାର ଅତି ଜରୁରୀ ଆୟ ବୋଲି ଅତିଥିମାନେ କହିଛନ୍। କେନ୍ଦ୍ରୀୟ ବଙ୍ଗୋପସାଗରନ ଆଜ ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇଟା ଆଇବା କାଲ ଘନୀଭୂତ ହୋଇକରି ଅବପାତ ହୋଇପାରେ। ଶନିବାର ତକ୍ ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇକରି ଇ ଲଘୁଚାପ କ୍ଷେତ୍ର ପାର କରବା। ଇତାର ବଲେ ଆଜଠାନୁ ପଶ୍ଚିମ ଓଡ଼ିଶା ସହିତ ସାରା ରାଜ୍ୟ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଅବପାତ ବର୍ଷାକେ ନେଇକରି ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସମୀକ୍ଷା କରିଛନ୍। ବର୍ଷାକେ ନେଇକରି ସତର୍କ ରହିବାର ଲାଗି 18 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକେ ନେଇକରି ଜିଲ୍ଲାପାଳମାନଙ୍କର ପରିସ୍ଥିତି ବାବଦେ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ଆଲୋଚନା କରିଛନ୍। ସିଆଡ଼େ ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଲଭଣ୍ଡାନୁ ଆଜ ଫେର 4 ଗେଟ୍ ଖୋଲାଯାଇଛି। ସେ ମୁଖିଆ ଖବର ଫେର ଖାଏ। ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଥି ଆଜ ସାରା ଦେଶେ ସ୍ୱଚ୍ଛତା ହିଁ ସେବା ଅଭିଯାନ ହୋଇଛି ଗୋଟେ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ। ରାଜ୍ୟସ୍ତରୀୟ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଥି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଝାରସୁଗୁଡ଼ା ଗସ୍ତକି ନେଇକରି ସ୍ଥିତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଆଉ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାନ ସଡ଼କ ଦୁର୍ଘଟଣା ଥି ସାଜନଙ୍କର ଗଲା ଜୀବନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।